आकाशवाणी ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠୀ। ପ୍ରଧାନମନ୍ତ୍ରୀ ମୁମ୍ବାଇରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର 90 ବର୍ଷ ପୂର୍ତ୍ତି ଉତ୍ସବରେ ଉଦ୍ବୋଧନ ଦେଇଛନ୍ତି। ଦିଲ୍ଲୀର ଏକ ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଛନ୍ତି। ଉତ୍କଳ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଛତିଶଗଡ଼ର ବସ୍ତର ଡିଭିଜନ୍ର ସୁକ୍ମା ଜିଲ୍ଲାରେ ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ଜଣେ ମାଓବାଦୀ ପ୍ରାଣ ହରାଇଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଗାମୀ 10 ବର୍ଷ ମଧ୍ୟରେ ଅର୍ଥନୈତିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବା ଉଚିତ, ଯାହାଫଳରେ ଆନ୍ତର୍ଜାତିକ ଅର୍ଥନୈତିକ ମନ୍ଥରତା ଏହାକୁ ବିଶେଷ ପ୍ରଭାବିତ କରିପାରିବ ନାହିଁ। ମୁମ୍ବାଇରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର 90 ବର୍ଷ ପୂର୍ତ୍ତି ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ରୂପାନ୍ତରଣ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ହୋଇଛି। ସେ କହିଛନ୍ତି ସରକାର ନେଇଥିବା ପଦକ୍ଷେପ ଯୋଗୁଁ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଲାଭବାନ ହେବାରେ ଲାଗିଛି, ଋଣ ପ୍ରଦାନ ବୃଦ୍ଧି ପାଉଛି। ସେ କହିଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଗୁଡ଼ିକୁ ପୁନର୍କ୍ଷମ କରିବା ଲାଗି ସରକାର 350,000 କୋଟି ଟଙ୍କାର ପୁଞ୍ଜି ଯୋଗାଇଛନ୍ତି। ସେ କହିଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଗୁଡ଼ିକର ଆଦାୟ ହୋଇପାରିନଥିବା ଋଣ ପରିମାଣ 2018 ମସିହାରେ ଶତକଡ଼ା 11.25% ଥିବାବେଳେ ଗତବର୍ଷ ସେପ୍ଟେମ୍ବର ମାସରେ ତାହା ଶତକଡ଼ା 3% ହ୍ରାସ ପାଇଛି। ଶ୍ରୀ ମୋଦି କହିଛନ୍ତି ଦ୍ୱୈତ ବାଲାନ୍ସ ସିଟ୍ ସମସ୍ୟା ଦୂର ହୋଇଛି ଓ ବ୍ୟାଙ୍କ୍ଗୁଡ଼ିକ ଦ୍ୱାରା ଋଣ ପ୍ରଦାନ ଶତକଡ଼ା 15% ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହିସବୁ କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ୍ ସମଗ୍ର ବିଶ୍ୱରେ ଏହାର ପେସାଦାରିତା ଓ ପ୍ରତିଶ୍ରତିବଦ୍ଧତା ପାଇଁ ପରିଚିତ। ସେ କହିଛନ୍ତି ରିଜର୍ଭ ବ୍ୟାଙ୍କ୍ ବଣ୍ଡ ଉପରେ ମିଳୁଥିବା ଲାଭ ବୃଦ୍ଧି କରିବାରେ ସହାୟକ ହୋଇଥିବାବେଳେ ମୁଦ୍ରାସ୍କୀତିକୁ କମ୍ କରିପାରିଛି। ପ୍ରଧାନମନ୍ତ୍ରୀ ମୁମ୍ବାଇକୁ ଦିନିକିଆ ଗସ୍ତରେ ଯାଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଭାରତୀୟ ଅର୍ଥନୀତିର ବିକାଶ ସହିତ ରିଜର୍ଭ ବ୍ୟାଙ୍କ୍ର ବିକାଶ ଘଟିଛି। ରିଜର୍ଭ ବ୍ୟାଙ୍କ୍ 1935 ମସିହା ଏପ୍ରିଲ୍ ମାସରେ ସ୍ଥାପିତ ହୋଇଥିଲା। ଦିଲ୍ଲୀର ଏକ ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଛନ୍ତି। ଗତମାସ 21 ତାରିଖରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ତାଙ୍କୁ ଗିରଫ କରିଥିଲା। ରାଉଚ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ସିବିଆଇ ଜଜ୍ କାବିର ବାବଜା ଏହି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ କେଜରିୱାଲ୍ଙ୍କ ଇଡି ହାଜତ ରହଣି ସମୟ ପୂରିଯିବାରୁ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ପୂର୍ବରୁ ଗତମାସ 22 ତାରିଖରେ ନିମ୍ନ ଅଦାଲତ ତାଙ୍କୁ 6 ଦିନ ପାଇଁ ଇଡି ହାଜତକୁ ପଠାଇଥିଲେ। ପରେ ତାଙ୍କର ହାଜତ ରହଣି ସମୟ ଆଉ 4 ଦିନ ସମ୍ପ୍ରସାରଣ କରାଯାଇଥିଲା। ଶ୍ରୀ କେଜରିୱାଲ୍ 9 ଥର ଇଡିର ସମନକୁ ଏଡ଼ାଇଥିଲେ। ଦିଲ୍ଲୀ ମାଦକ ଦ୍ରବ୍ୟ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ମନୀଷ ସିସୋଦିଆ ଓ ସଞ୍ଜୟ ସିଂ ମଧ୍ୟ ଅଭିଯୁକ୍ତ ରହିଛନ୍ତି। ସେମାନଙ୍କୁ ମଧ୍ୟ ନ୍ୟାୟିକ ହାଜତରେ ରଖାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି ଓଡ଼ିଶା ଏହାର ବିଶାଳ ପ୍ରାକୃତିକ ସମ୍ପଳ ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ପରିଚିତ ଓ ରାଜ୍ୟର ପ୍ରତିଭାଶାଳୀ ଜନସାଧାରଣ ଦେଶ ଓ ଅଞ୍ଚଳର ବିକାଶରେ ଅନେକ ଅବଦାନ କରିଛନ୍ତି। ସେ କହିଛନ୍ତି ଓଡ଼ିଶା ଶତାବ୍ଦୀ ଧରି ଅନେକ ମହାନ ବ୍ୟକ୍ତିଙ୍କୁ ଜନ୍ମ ଦେଇଛି। ଓଡ଼ିଶାରୁ ଆଧୁନିକ ଭାରତର ବହୁ ନିର୍ମାତାମାନେ ରହିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ପୁରାତନ ମନ୍ଦିର ସହ ଅତ୍ୟାଧୁନିକ ସମୟର ନୂଆ ନୂଆ ବ୍ୟବସ୍ଥା ସହିତ ଓଡ଼ିଶା ଏହାର ସଂସ୍କୃତି, ଐତିହ୍ୟ ଓ ସମୃଦ୍ଧି ପାଇଁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିର ଦିନ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ବିଷୟରେ ଆମକୁ ସ୍କରଣ କରାଇ ଦେଉଛି। ସେ କହିଛନ୍ତି ଜାତୀୟ ବିକାଶରେ ଓଡ଼ିଶାର ଅନେକ ଅବଦାନ ରହିଛି। ଓଡ଼ିଶା ଜନସାଧାରଣଙ୍କର ସଫଳତା ଓ ସମୃଦ୍ଧି ପାଇଁ ସେ କାମନା କରିଛନ୍ତି। ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଚାତେବ ଦ୍ୱୀପ ପ୍ରସଙ୍ଗରେ ଡିଏମ୍କେର ସମାଲୋଚନା କରିଛନ୍ତି। ସେ କହିଛନ୍ତି ତାମିଲନାଡୁର ସ୍ୱାର୍ଥ ରକ୍ଷା ପାଇଁ ଡିଏମ୍କେ କୌଣସି ପଦକ୍ଷେପ ନେଇନାହିଁ। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି କଚାତେବ ପ୍ରସଙ୍ଗରେ ମିଳୁଥିବା ନୂଆ ନୂଆ ତଥ୍ୟ ଡିଏମ୍କେର ଦୋହରା ମନୋଭାବକୁ ପଦାରେ ପକାଇଦେଇଛି। 1974 ମସିହାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ସେତେବେଳେ ତତ୍କାଳୀନ କଂଗ୍ରେସ ସରକାରଙ୍କ ଦ୍ୱାରା କଚାତେବ ଦ୍ୱୀପକୁ ଶ୍ରୀଲଙ୍କାକୁ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗଣମାଧ୍ୟମର ଏକ ରିପୋର୍ଟକୁ ଉଲ୍ଲେଖ କରିଛନ୍ତି। ସେହି ରିପୋର୍ଟ ଅନୁସାରେ ଏମ୍ କରୁଣାନିଧି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିବାବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧି ଏ ବିଷୟରେ ତାଙ୍କ ସହ ବିଚାର ବିମର୍ଶ କରିଥିଲେ ଓ ଏଥିପାଇଁ ଶ୍ରୀ କରୁଣାନିଧି ସମ୍ମତି ପ୍ରଦାନ କରିଥିଲେ। ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ଓ ଡିଏମ୍କେ ପାରିବାରିକ ଦଳ ଓ ସେମାନେ କେବଳ ନିଜ ନିଜର ବଂଶଜମାନଙ୍କର ଉତ୍ଥାନ ପାଇଁ କାର୍ଯ୍ୟ କରୁଛନ୍ତି। କୋଚାଦ୍ୱୀପ ଉପରେ ସେମାନଙ୍କର ଉଦାସୀନ ଭାବ ଗରିବ ମତ୍ୟଜୀବୀମାନଙ୍କ ସ୍ୱାର୍ଥ ପ୍ରତି ଗର୍ଭୀୟ କ୍ଷତି ପହଞ୍ଚାଇଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଡିଏମ୍କେର ସମାଲୋଚନା କରିଥିଲେ। ସେ କହିଥିଲେ ଡିଏମ୍କେ ଶ୍ରୀଲଙ୍କାକୁ କୋଚାଦ୍ୱୀପ ଦିଆଯିବା ଉପରେ ପ୍ରଶ୍ନ ଉଠାଇଛି। ଡିଏମ୍କେ ସହ ଏ ସଂକ୍ରାନ୍ତରେ ପରାମର୍ଶ କରାଯାଇ ନ ଥିଲା ବୋଲି ପାର୍ଟି କହୁଛି, କିନ୍ତୁ ପ୍ରକୃତରେ ଡିଏମ୍କେକୁ ସବୁକିଛି ଜଣାଥିଲା। ଛତିଶଗଡ଼ର ବସ୍ତର ଡିଭିଜନର ସୁକ୍ମା ଜିଲ୍ଲାରେ ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ଜଣେ ମାଓବାଦୀ ପ୍ରାଣ ହରାଇଛି। କୁଗ୍ରା ବାଟାଲିୟନ୍ ଓ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଦ୍ୱାରା ଟେକ୍ନାଡ୍ଗୁଠାରେ ଖୋଜାଖୋଜି କରାଯାଉଥିବା ସମୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ସୁକ୍ମା ଜିଲ୍ଲା ପୁଲିସ୍ ସୁପରିଟେଣ୍ଡେଣ୍ଟ କିରଣ ଚୌହାନ କହିଛନ୍ତି ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ବିଜେପି ନିର୍ବାଚନ ଇସ୍ତାହାର କମିଟି ବୈଠକ ନୂଆଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟ କାର୍ଯ୍ୟାଳୟଠାରେ ଚାଲିଛି। ଆଗାମୀ ଲୋକସଭା ନିର୍ବାଚନ ପାଇଁ କମିଟି ପାର୍ଟିର ଇସ୍ତାହାରକୁ ଚୂଡ଼ାନ୍ତ କରିବ। ପାର୍ଟି ନେତା ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ 27 ଜଣିଆ କମିଟିର ଏହା ପ୍ରଥମ ବୈଠକ। ପାର୍ଟି ନେତା ନିର୍ମଳା ସୀତାରମଣ ବୈଠକର ଆବାହକ ରହିଥିବା ବେଳେ ପିୟୁଷ ଗୋୟଲ ସହ ଆବାହକ ରହିଛନ୍ତି। ଇତିମଧ୍ୟରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ଆଜି ନୂଆଦିଲ୍ଲୀରେ ବୈଠକ ବସି ତେଲଙ୍ଗାନା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କର ନାମ ଚୂଡ଼ାନ୍ତ କରାଯାଉଛି। ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ପାର୍ଟି ନେତା ସୋନିଆ ଗାନ୍ଧି, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଓ ଅନ୍ୟ ନେତାମାନେ ବୈଠକରେ ଯୋଗ ଦେଇଛନ୍ତି। ତୈଳ ବିକ୍ରୟକାରୀ କମ୍ପାନୀମାନେ ବ୍ୟବସାୟିକ କାର୍ଯ୍ୟ ପାଇଁ 19 କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ହ୍ରାସ କରିଛନ୍ତି। ସଂଶୋଧିତ ସିଲିଣ୍ଡର ମୂଲ୍ୟ 30-32 ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଦିଲ୍ଲୀରେ 19 କିଲୋ ଏଲ୍ପିଜି ସିଲିଣ୍ଡର ମୂଲ୍ୟ 1764 ଟଙ୍କାକୁ ହ୍ରାସ ପାଇଛି। ପୂର୍ବରୁ ଏହା 1795 ଟଙ୍କା ଥିଲା। ସେହିଭଳି କୋଲକାତାରେ 19 କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ମୂଲ୍ୟ 1879 ଟଙ୍କାକୁ ହ୍ରାସ ପାଇଛି ଓ ମୁମ୍ବାଇରେ 1717 ଟଙ୍କାକୁ ହ୍ରାସ ପାଇଛି। ଚେନ୍ନାଇରେ ମଧ୍ୟ ସିଲିଣ୍ଡର ମୂଲ୍ୟ 1930 ଟଙ୍କାକୁ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ଧର୍ମଗୁରୁ ତଥା ଶିକ୍ଷାବିତ୍ ଶ୍ରୀ 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 ଶିବକୁମାର ସ୍ୱାମୀଗଲଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି ଡକ୍ଟର ସ୍ୱାମୀଗଲ ସମାଜର ନିଃସ୍ୱାର୍ଥପର ଭାବେ ସେବା କରିବା ସହିତ ନିଃସ୍ୱାର୍ଥପରତା ଓ ଦୟାଭାବର ପ୍ରସାର କରିଛନ୍ତି। ସେ କହିଛନ୍ତି ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ତାଙ୍କର କାର୍ଯ୍ୟରୁ ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇଛନ୍ତି। ମାନବଜାତିର ସେବା ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ସେ ଜ୍ୱଳନ୍ତ ଦୃଷ୍ଟାନ୍ତ ହୋଇ ରହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ଆଜି ସନ୍ଧ୍ୟା 7:30ରେ ମୁମ୍ବାଇରେ ଖେଳାଯିବ। ଗତକାଲି ଖେଳାଯାଇଥିବା ଏକ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ 20 ରନ୍ରେ ହରାଇଥିବା ବେଳେ ଗୁଜରାତ ଟାଇଟାନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ହରାଇଥିଲା। ଟର୍କି ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ନିର୍ବାଚନରେ ଦେଶର ମୁଖ୍ୟ ବିରୋଧୀ ଦଳ ବଡ଼ ବିଜୟ ହାସଲ କରିଛି। ନିର୍ବାଚନ ଫଳାଫଳ ରିସେପ୍ ତାଇପ୍ ଏର୍ଦ୍ଦୋଗାନ୍ଙ୍କ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି। ଶ୍ରୀ ଏର୍ଦ୍ଦୋଗାନ୍ ତୃତୀୟବାର ଲାଗି ରାଷ୍ଟ୍ରପତି ହେବାର ବର୍ଷକ ମଧ୍ୟରେ ସହରଗୁଡ଼ିକ ଉପରେ ନିୟନ୍ତ୍ରଣ ପୁନର୍ବାର ଲାଭ କରିବାକୁ ଆଶା ରଖିଥିଲେ, କିନ୍ତୁ ୟେକ୍ରେମ୍ ଇମାମୋଗ୍ଲୁ ଧର୍ମନିରପେକ୍ଷ ବିରୋଧୀ ସିଏଚ୍ପି ପାଇଁ ବିଜୟ ଆଣିଛନ୍ତି। ଦୀର୍ଘ 21 ବର୍ଷର କ୍ଷମତା ଅକ୍ତିଆର ମଧ୍ୟରେ ପ୍ରଥମଥର ପାଇଁ ଏର୍ଦ୍ଦୋଗାନ୍ ପରାଜୟର ସମ୍ମୁଖୀନ ହୋଇଛନ୍ତି। ରାଜଧାନୀ ଅଙ୍କାରାରେ ବିରୋଧୀ ମେୟର ମନସୁର ୟାବାସ୍ ତାଙ୍କର ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ଆଗରେ ଅଛନ୍ତି। ସିଏଚ୍ପି ଟର୍କିର ଅନେକ ବଡ଼ ବଡ଼ ସହରରେ ବିଜୟ ଆଡ଼କୁ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ମୁମ୍ବାଇରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନବବର୍ଷ ପୂର୍ତ୍ତି ଉତ୍ସବରେ ଉଦ୍ବୋଧନ ଦେଇଛନ୍ତି। ଦିଲ୍ଲୀର ଏକ ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆସନ୍ତା 15 ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଛନ୍ତି। ଉତ୍କଳ ଦିବସ ଉପଲକ୍ଷେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବାଦ ଶେଷ ହେଲା।